भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय। श्रीमद्भागवतम दशम स्कंद पंचम अध्याय शोक नौ गोप्यश्चाकर्ण्यमुदिता यशोदायासुतोद्भवम् आत्मानं भूषयाञ्चक्रो वस्त्राकल्पाञ्जनादिभि गोप्यश्चाकर्ण्यमुदिता
यशोदायासुतोद्भवम्
आत्मानुषयाञ्चक्रो वस्त्रकल्पाञ्जनादिभि गोप्य गोपी मने च ओ आकर्ण्य श्रवण करी मुदिता अत्यंत आनंदित होते जशोदाया माँ जशोदाकर सुतोद्भव पुत्र जन्म होइची आत्मान स्वयं भूषयाम चक्रु से उत्सव जोदान करने अत्यंत सुंदर भाव सज्जित हो वस्त्र आकल्प अंजनादि उपयुक्त वस्त्र अलंकार कज्जल इत्यादि द्वारा बात माँ जशोदा पुत्रटे शुणी गोपी मैंने अत्यंत आनंदित होते से वस्त्र अलंकार कज्जल प्रभृति द्वारा निज निज को सजाइवा आरंभ कले श्लोक में कौन भावार्थ ना परवर्त श्लोक पाठ श्लोक दस नवकुंकुम किंजलका मुख पंकज भूतया बलभीस्तरितंजग्मुश्चलुता अर्थात नवविकसित कमला रंगर कुंकुम द्वारा मुखपद्म को सुशोभित कर गोप स्त्रीगण उपहार हस्तरे माँ जशोदा गृहाभिमुखे प्रस्थान कले स्वाभाविक सौंदर्यवशतः से निकम्ब विशाल और स्तमजुगल सुदृढ़ था जहाँ द्रुतगति में गमन करने हेतु संचालित होता नवत ग्राम गोप और गोपी मैंने अत्यंत स्वाभाविक भाव में जीवन जापन करती ताफल से स्त्री सुलभ सौंदर्य विशाल नितंब और सुदृढ़ स्तमजुगल मध्यम विकसित हुए आधुनिक जुगर स्त्री लोक मैंने जेहतु स्वाभाविक जीवन जापन करती ना तेणु से नितंब और स्तन पूर्णता प्राप्त हो स्वाभाविक भाव विकसित हुए ना कृत्रिम जीवन जापन फल रमणी मैंने से स्वाभाविक सौंदर्य हर जदिओ से जल सभ्यतार स्वाधीन एक उन्नत बोली दावी कर ग्राम्य रमणी मान वर्णना प्राकृतिक जीवन एवं दलित समाज कृत्रिम जीवन पार्थक्य एक स्पष्ट दृष्टांत अटे विशेषकर पाश्चात्य देश गुड़िक जो नग्न सौंदर्य क्लब दुकान सार्वजनिक विज्ञापन मध्यम अनायास किए बड़ी शब्द की सूचना देने स्वर्ण मुद्रा रत्न खचित कंठहार बहुमूल्य वस्त्र दुर्बा चंदन फूलमाला आदि द्वारा नैवेद्य सुना चाड़ी नहीं जाते नैवेद्य गुड को क्या बड़ी त्वरित जगु पदगुड़ सूचना देखिए माँ जशोदा कृष्ण नामक एक अपूर्व बाड़क जन्म देते गोपरमणी मैंने ବହୁତ ଆନନ୍ଦିତ ହୋଇଥିଲେ। ତେଣୁ ଏଇ ଭାଗବତ କ୍ଲାସ୍କୁ ଉପସ୍ଥିତ ଭକ୍ତ ସଜ୍ଜନ ମାତୃବୃନ୍ଦଙ୍କୁ ଆମେ ଅନ୍ତରାଷ୍ଟ୍ର କୃଷ୍ଣ ଭାବନା ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ଆଜିକୁ ସ୍ୱାଗତ ଜଣାଉଛୁ। ଭାଗବତର ଦଶମ ସ୍କନ୍ଦ ପଞ୍ଚମଧ୍ୟାୟ ସେପଟି ଏଇ ଅଧ୍ୟାୟର ଶୀର୍ଷକ ହେଉଛନ୍ତି ନନ୍ଦ ମହାରାଜ ଏବଂ ବସୁଦେବଙ୍କ ମେଳନ। ଇଏ ହେଉଛି ପ୍ରକୃତରେ ନନ୍ଦ ଉତ୍ସବ। ଭଗବାନଙ୍କର ଆବିର୍ଭାବ ପରେ ଭଗବାନଙ୍କର ଆବିର୍ଭାବ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଚତୁର୍ଥ ଅଧ୍ୟାୟରେ କଂସଙ୍କର ଯେଉଁ ଭଗବାନଙ୍କୁ ବଦଳେଇକିରି ଯେଉଁ କନ୍ୟାକୁ ନେଇଥିଲେ ବସୁଦେବ, ସେ କନ୍ୟାକୁ ହତ୍ୟା କରିବାର ଉଦ୍ୟମ ଫଳରେ କ'ଣ ସବୁ ହୋଇଥିଲା ସେ ବିଷୟରେ କଂସର ଅତ୍ୟାଚାର ବିଷୟରେ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପୁଣି ପଞ୍ଚମ ଅଧ୍ୟାୟରୁ ଭଗବାନଙ୍କର ବିଷୟରେ ପୁଣି ନନ୍ଦ ଉତ୍ସବରୁ ଆରମ୍ଭ କରାଯାଉଛି, ଭଗବାନଙ୍କ ବିଭିନ୍ନ ଲୀଳା ବର୍ଣ୍ଣନା କରାଯିବ। ସବୁକିଛି ଭଗବାନଙ୍କ ଲୀଳା, କିନ୍ତୁ ବିଶେଷ ଭାବରେ ଇଏ ହେଉଛି ଭଗବାନ କୃଷ୍ଣଙ୍କର ଯେଉଁ ଆବିର୍ଭାବର ଆନନ୍ଦ ଉତ୍ସବ ଏଇ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ଜଣାପଡ଼ିଲେ ନନ୍ଦ ଗୋକୁଳରେ, ସେତେବେଳେ ସମସ୍ତ ଗୋପୀ ଗୋପୀମାନେ ବହୁତ ଆନନ୍ଦିତ ହୋଇକରି ସେ ଉତ୍ସବରେ ଯୋଗ ଦେବା ପାଇଁ ଆସୁଛନ୍ତି। ନନ୍ଦ ମହାରାଜ ବହୁତ ଗାଭୀ ଅନ୍ୟାନ୍ୟ ଧନ ସମ୍ପତ୍ତି ସବୁ ଦାନ କରିଛନ୍ତି। ଗୋପଗୋପୀମାନେ ସବୁ ଆସୁଛନ୍ତି ସେଠିକି ସେ ଉତ୍ସବରେ ଯୋଗ ଦେବା ପାଇଁ। ଏଠି ବର୍ଣ୍ଣନା କରାଯାଉଛି ଯେ ଗୋପୀମାନେ ଯେଉଁ ଆସୁଛନ୍ତି କିଭଳି ଆସୁଛନ୍ତି ନା, ଗୋପ୍ୟଶ୍ଚା କର୍ଣ୍ଣ ମୁଦିତା। ଗୋପୀମାନେ ଯେତେବେଳେ ଶୁଣିଲେ ଯେ ନନ୍ଦ ମହାରାଜଙ୍କର ଗୋଟେ ପୁତ୍ର ଜାତ ହୋଇଛନ୍ତି ବା ଯଶୋଦାଙ୍କର ଗୋଟେ ପୁତ୍ର ଜାତ ହୋଇଛନ୍ତି, କାହିଁକି ନା ଯେହେତୁ ନନ୍ଦ ମହାରାଜ ବାର୍ଦ୍ଧକ୍ୟ ବୟସ ପର୍ଯ୍ୟନ୍ତ ତାଙ୍କର କୌଣସି ପୁତ୍ର ସନ୍ତାନ ବା କନ୍ୟା ସନ୍ତାନ ନଥିଲେ। ତେଣୁକରି ଯେତେବେଳେ ନନ୍ଦର ଗୋପବାଳକମାନେ ବା ଗୋପମାନେ ଏବଂ ଗୋପୀମାନେ ଯେତେବେଳେ ଶ୍ରବଣ କଲେ ଗୋପ୍ୟ ସା କନ୍ୟା ମୋଦିତା, ଯେତେବେଳେ ଶୁଣିଲେ ଯେ ତାଙ୍କ ରାଜାଙ୍କର ଗୋଟେ କନ୍ୟା ପୁତ୍ର ସନ୍ତାନ ଯାହା ଦେଇଛନ୍ତି, ସେତେବେଳେ ସେମାନେ ବହୁତ ଆନନ୍ଦିତ ହେଲେ। ପ୍ରଜାମାନେ ରାଜାମାନଙ୍କର ପ୍ରତି ଏଇ ରହିଥାଏ, ଏଇ ଭାବ ରହିଥାଏ, ତାଙ୍କର ପ୍ରଜାମାନେ ରାଜାମାନଙ୍କୁ ତାଙ୍କର ଯେହେତୁ ସେ ରାଜା ଯିଏ ପ୍ରଜାଙ୍କର ଦାୟିତ୍ୱ ଗ୍ରହଣ କରନ୍ତି, ତେଣୁ ପ୍ରଜାଙ୍କର କର୍ତ୍ତବ୍ୟ ହେଉଛି ସେ ରାଜାଙ୍କର ଅନୁଶାସନରେ ସେମାନେ କାର୍ଯ୍ୟ କରିବେ। ତେଣୁ ନନ୍ଦ ମହାରାଜଙ୍କ ପରେ ପୁଣି କେମିତି ତାଙ୍କର ଗୋକୁଳ ସୁରକ୍ଷିତ ରହିବ ସେ ବିଷୟରେ ସେମାନେ ସନ୍ଦେହାନ ଥିଲେ, କାରଣ ଯେହେତୁ ନନ୍ଦ ମହାରାଜଙ୍କ କ'ଣ ସନ୍ତାନ ନାହାନ୍ତି, ରାଜତନ୍ତ୍ରରେ ସେ ହେଉଛି ଏଇ ଚିନ୍ତାଧାରାଟା ଆସେ ରାଜତନ୍ତ୍ରରେ। ଆମର ଗଣତନ୍ତ୍ରରେ ଆମେ ସେ କଥା ଚିନ୍ତା କରିପାରିବା ନାହିଁ। ଗଣତନ୍ତ୍ରରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ସରକାର କରିଛନ୍ତି, ପୁଣି କେତେବେଳେ ପରିବର୍ତ୍ତନ ହୋଇଯିବ, ବିଜେପି ପରିବର୍ତ୍ତନ ହୋଇକି କଂଗ୍ରେସ ଆସିଯାଉଛି ବା ଅନ୍ୟ କିଛି ଆସିଯାଉଛନ୍ତି, ଇଏ ହେଉଛି ଗଣତନ୍ତ୍ର ଶାସନ। କିନ୍ତୁ ପ୍ରକୃତରେ ଆମେ ଯଦି ଦେଖିବା ଶାସ୍ତ୍ର ଅନୁମୋଦିତ ରାଜଶାସନ ପଦ୍ଧତି କିଭଳି ଭାବରେ ନା, ରାଜାଙ୍କ ଦ୍ୱାରା ରାଜଶାସନ ହେବ। ରାଜତନ୍ତ୍ର ହେଉଛି ଶାସ୍ତ୍ର ଅନୁମୋଦିତ କ'ଣ, ଇଏ ହେଉଛି ଶାସନ ବିଧି। ଶାସ୍ତ୍ର ଅନୁମୋଦିତ ଶାସନ ବିଧି ହେଉଛି ରାଜତନ୍ତ୍ର। କିନ୍ତୁ ଯେହେତୁ ଧର୍ମର ଗ୍ଲାନି ହେଉଛି, ତେଣୁକରି ଆମର ଯେଉଁ ଶାସ୍ତ୍ର ଅନୁମୋଦିତ ଜିନିଷ ସବୁ ରହିଛି ସେସବୁ ଶାସ୍ତ୍ର ବିଧି ଉତ୍ସୃଜ୍ୟ ଶାସ୍ତ୍ର ବିଧି ଉଲ୍ଲଂଘନ ହୋଇଯାଉଛି। ତେଣୁକରି ଆମର ବର୍ତ୍ତମାନ ଯୁଗରେ ଆମେ ଭାବୁଛେ ଗଣତନ୍ତ୍ର ହେଉଛି ସବୁଠାରୁ ଶ୍ରେଷ୍ଠ ଶାସନ ପଦ୍ଧତି। ଶାସନ ପଦ୍ଧତି ଗଣତନ୍ତ୍ରଟା ହେଉଛି, ଡେମୋକ୍ରାସି ହେଉଛି ପ୍ରକୃତ ବେଷ୍ଟ ୱେ ଅଫ୍ ରାଜ୍ୟ ଶାସନର ସବୁଠୁ ଶ୍ରେଷ୍ଠ ଉପାୟ ହେଉଛି ଏଇ ଗଣତନ୍ତ୍ର ଉପାୟ। ଆଜିକାଲି ପ୍ରାୟ ପୃଥିବୀରେ ସମଗ୍ର ଦେଶରେ ଅଧିକାଂଶ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି, କିନ୍ତୁ ରାଜତନ୍ତ୍ର ଖୁବ୍ କ୍ୱଚିତ କେତେଟା ଜାଗାରେ ଅଛି। ଯେଉଁ ଜାଗାରେ ବି ଅଛି ସେ ଖାଲି ନାମକୁ ମାତ୍ର ରାଜତନ୍ତ୍ର, ଗଣତନ୍ତ୍ରର ପ୍ରାଧାନ୍ୟ ରହିଛି। ଏମିତି ଆମେ ଦେଖିବା ଇଂଲଣ୍ଡ, ୟୁନାଇଟେଡ୍ କିଙ୍ଗଡମ୍, ସେଠି ରାଣୀ ରହିଛନ୍ତି, କିନ୍ତୁ ସେ ନାମକୁ ମାତ୍ର ରହିଛନ୍ତି। ତାଙ୍କର ଡେମୋକ୍ରାସି, ତାଙ୍କର ଯେଉଁ ରହିଛି ପାର୍ଲାମେଣ୍ଟାରୀ ଶାସନ ପଦ୍ଧତି ରହିଛି, ସେ ଅନୁସାରେ କାର୍ଯ୍ୟ ଚାଲିଛି। ତେଣୁ ରାଜତନ୍ତ୍ରରେ ପ୍ରଜାଙ୍କର, ରାଜାଙ୍କୁ ନେଇକି ଗର୍ବିତ ସେମାନେ ହୁଅନ୍ତି, କାରଣ ରାଜା ତାଙ୍କୁ ସମସ୍ତ ପ୍ରକାର ସୁରକ୍ଷା ପ୍ରଦାନ କରନ୍ତି। ରାଜାର କର୍ତ୍ତବ୍ୟ ହେଉଛି ପ୍ରଜାମାନଙ୍କୁ ଉପଯୁକ୍ତ ରାସ୍ତାରେ ନେବେ। ରାଜା ଯିଏ ହେବେ ସେ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି। ନାରାୟଣଚ ନରଧୀପଂ, ଭାଗବତ ଦଶମ ସ୍କନ୍ଧରେ, ଦଶମ ଅଧ୍ୟାୟରେ ଭଗବତରେ ଭଗବାନ କହିଛନ୍ତି ମନୁଷ୍ୟମାନଙ୍କର ଯେ ରାଜା ସେ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି। ନାରାୟଣଚ ନରାଧୀପଂ, ତେଣୁ ଗୋକୁଳରେ ନନ୍ଦ ମହାରାଜ ଯେତେବେଳେ ଶାସନ କରୁଛନ୍ତି ଗୋକୁଳବାସୀମାନେ ସୁରକ୍ଷିତ ରହିଛନ୍ତି। ଆଉ ଆମେ ଦେଖିବା ପଞ୍ଚମଧ୍ୟରେ ସେ ବର୍ଣ୍ଣନା କରାଯିବ କେତେ ଆନନ୍ଦରେ ସେମାନେ ଅଛନ୍ତି, କେତେ ପ୍ରାଚୁର୍ଯ୍ୟ ତାଙ୍କର ଅଛି। ଅଠର ଶ୍ଳୋକରେ ବର୍ଣ୍ଣନା କରାଯିବ ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ। ଭଗବାନ ଯେତେବେଳେ ଆବିର୍ଭାବ ହେଉଛନ୍ତି ସେତେବେଳେ ବ୍ରଜ ସମସ୍ତ କିଛି ଐଶ୍ୱର୍ଯ୍ୟ ଆସି ପହଞ୍ଚିଗଲା ବ୍ରଜରେ। ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ ଏବଂ ରମା କ୍ରୀଡ଼ନ ଆବୁନ ରୂପ। ବ୍ରଜର ବିଶେଷତା ହେଉଛି କ'ଣ ନା ସେଠି ସ୍ୱୟଂ ଲକ୍ଷ୍ମୀଦେବୀ ଆସି ସେବା କରୁଛନ୍ତି, ସ୍ୱୟଂ ଲକ୍ଷ୍ମୀଦେବୀ ସେବା କରୁଛନ୍ତି। ଲକ୍ଷ୍ମୀଦେବୀ ହେଉଛନ୍ତି ଯେଉଁ ରହିଛି ବୈକୁଣ୍ଠରେ ହରେରେ ନିବାସ ଆତ୍ମଗୁଣେଇ ରମା କ୍ରୀଡ଼ନ ଆବୁନ ରୂପ। ଯେହେତୁ ଭଗବାନ ସେଠି ରହିଛନ୍ତି ତେଣୁ ଲକ୍ଷ୍ମୀଦେବୀ ସ୍ୱୟଂ ଆସି ସମସ୍ତଙ୍କର ସେବା କରୁଛନ୍ତି। ଲକ୍ଷ୍ମୀଦେବୀ ଯିଏ ବୈକୁଣ୍ଠ ଲୋକରେ ଅନ୍ୟ ବୈକୁଣ୍ଠ ଅଧିବାସୀମାନଙ୍କ ଦ୍ୱାରା ସେ ପୂଜିତା ହେଉଛନ୍ତି, ଲକ୍ଷ୍ମୀଦେବୀ ଲକ୍ଷ୍ମୀନାରାୟଣଙ୍କର ପୂଜା ହେଉଛି। କିନ୍ତୁ ଏଠି ବିପରୀତ, ବୃନ୍ଦାବନରେ ବା ନନ୍ଦବ୍ରଜରେ ଲକ୍ଷ୍ମୀଦେବୀ ଆସି ସମସ୍ତଙ୍କର ସେବା କରୁଛନ୍ତି, ଯେହେତୁ ହରେ ନିବାସ ଆତ୍ମଗୁଣେଇ ରମା କ୍ରୀଡ଼ନ ଆବୁନ ରୂପ। ତେଣୁ ବ୍ରଜରେ ବ୍ରଜବାସୀମାନେ ବହୁତ ଆନନ୍ଦରେ ରହିଛନ୍ତି, ବହୁତ ପ୍ରକାର ଐଶ୍ୱର୍ଯ୍ୟ ତାଙ୍କର ରହିଛି। ଏଠି ଆମେ ଦେଖୁଛେ ଆ ପରଶ୍ଳୋକରେ ଯେଉଁ ବର୍ଣ୍ଣନା କରାଯାଉଛି, ପ୍ରଭୁପାଦ ମହାରାଜ କହୁଛନ୍ତି ଗ୍ରାମ୍ୟ ଜୀବନରେ ସେମାନେ କେତେ ଆନନ୍ଦରେ ଥିଲେ, ଯେଉଁଥିପାଇଁ କି ତାଙ୍କର ପ୍ରକୃତି ତାଙ୍କର ଶରୀରର ପୁଷ୍ଟି ସାଧନ ହେଉଥିଲା, ଶାରୀରିକ ଆବଶ୍ୟକତା ପୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଆବଶ୍ୟକତା ମଧ୍ୟ ସେମାନେ ପ୍ରାପ୍ତ ହେଉଥିଲେ। ରାଜା ଯିଏ ତାଙ୍କର କର୍ତ୍ତବ୍ୟ ହେଉଛି ସମସ୍ତଙ୍କୁ ଧର୍ମ ମାର୍ଗରେ ଅଗ୍ରସର କରେଇବେ, ଇଏ ହେଉଛି ରାଜାର ଦାୟିତ୍ୱ। ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରାଯିବ, ଇଏ ହେଉଛି ରାଜାଙ୍କର ଦାୟିତ୍ୱ। କାରଣ ଯଦି ଧର୍ମ ବିଷୟରେ ଲୋକମାନେ ନ ଜାଣିବେ ତାହେଲେ ସେ ସଭ୍ୟତା କି ସଭ୍ୟତା, ଏଇଟା ହେଉଛି ପଶୁ ସଭ୍ୟତା। ଆମର ବର୍ଣ୍ଣନା କରାଯାଇଛି ଯେ ଆହାର ନିଦ୍ରା ଭୟ ମୈଥୁନଙ୍କ ସାମାନ୍ୟ ଏତ ପଶୁ ବି ନାରାୟଣ ଧର୍ମ ହିଁ ତେସା ଅଧିକ ବିଶେଷ ଧର୍ମେଣ ହିନା ପଶୁ ବି ସମାନ। ଆଧୁନିକ ଯୁଗରେ ମନୁଷ୍ୟମାନେ ଆମର ଶ୍ରୀଶ୍ରୀମଦ ଗୌରବଙ୍କୁ ସେମାନେ କହନ୍ତି ସେମାନେ ପୁଚ୍ଛ ବିଷାଣହୀନ ଜଣେ ପଶୁ। ପଶୁ ଆଉ ମନୁଷ୍ୟ ମଧ୍ୟ ତଫାତ୍ କ'ଣ? ପ୍ରଭୁପାଦ ମହାରାଜ ଅଧିକାଂଶ ସମୟରେ ଏହି ପ୍ରଶ୍ନଟି ପଚାରନ୍ତି, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ଡଗ୍ ଆଣ୍ଡ ଏ ମ୍ୟାନ୍। ପଶୁଙ୍କର ଲାଞ୍ଜ ରହିଛି ଏବଂ ସିଂହ ରହିଛି, କିନ୍ତୁ ମନୁଷ୍ୟମାନଙ୍କର ସେ ଦୁଇଟି ନାହିଁ। କିନ୍ତୁ କାର୍ଯ୍ୟ ଯଦି ମନୁଷ୍ୟ ଏବଂ ପଶୁ ଭିତରେ ସମାନ ରହିଲା ତାହେଲେ ତାଙ୍କ ଭିତରେ ତଫାତ୍ କ'ଣ ରହିଲା? ଆମ ଶାସ୍ତ୍ରରେ ମନା କରାଯାଇଛି ଆହାର ନିଦ୍ରା ଭୟ ମୈଥୁନଞ୍ଚ ସାମାନ୍ୟ ଏତତ୍ ପଶୁ ବି ନାରାୟଣ। ଆମର ଯେଉଁ ଶରୀରର ଆବଶ୍ୟକତା ରହିଛି ଏ ଚାରୋଟି, ଗୋଟେ ହେଉଛି ଆହାର ଖାଦ୍ୟ ଗ୍ରହଣ କରିବା, ନିଦ୍ରା ଯିବା ବା ଶୟନ କରିବା, ନିଜକୁ ସୁରକ୍ଷା ଦେବା ସୁରକ୍ଷା କରିବା ଏଇଟା ହେଉଛି ଭୟ, ଏବଂ ମୈଥୁନଙ୍କ ବଂଶ ବିସ୍ତାର କରିବା ଇତ୍ୟାଦି, ଏସବୁ ହେଉଛି ଶାରୀରିକ ଆବଶ୍ୟକତା ରହିଛି। କିନ୍ତୁ ଏଥିରେ ପଶୁମାନଙ୍କ ମଧ୍ୟ ସେଇ ଆବଶ୍ୟକତା ରହିଛି, ଖାଲି ପଶୁ ନୁହଁ, ପଶୁ ପକ୍ଷୀ କୀଟପତଙ୍ଗ ଯେତେ ଜୀବ ଅଛନ୍ତି 80 ଲକ୍ଷ ଜୀବ ଅଛନ୍ତି ସମସ୍ତଙ୍କର ସେ ଶରୀରର ଆବଶ୍ୟକତା ରହିଛି।
ଏବଂ ମନୁଷ୍ୟ ଯଦି ସେହି ଶରୀର ଆବଶ୍ୟକତା ଭିତରେ ସୀମାବଦ୍ଧ ରହିଲା ସୀମିତ ରହିଲା, ତାହେଲେ ମନୁଷ୍ୟ ଆଉ ପଶୁ ଭିତରେ ତଫାତ କ'ଣ ରହିଲା? ମନୁଷ୍ୟ ଭିତରେ ତଫାତ ହେଉଛି କ'ଣ ନା, ସେ ଧର୍ମ ଆଚରଣ କରିପାରିବ। ଧର୍ମ ତେଷାଂ ଅଧିକୋ ବିଶେଷ। ଧର୍ମ ମନୁଷ୍ୟ ଧର୍ମ ଆଚରଣ କରିପାରିବେ। ଅଥାତ ବ୍ରହ୍ମ ଜିଜ୍ଞାସା, ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ସମସ୍ତ ବୈଦିକ ଶାସ୍ତ୍ର ରଚନା କରିସାରି ବ୍ୟାସଦେବ ଏ ରଚନା କଲେ ବେଦାନ୍ତ ସୂତ୍ର। ବେଦାନ୍ତ ସୂତ୍ରର ଗୁରୁତ୍ୱ ଏତେ ରହିଛି, ଭଗବତ ଗୀତାରେ ଭଗବାନ ମଧ୍ୟ ବେଦାନ୍ତ ସୂତ୍ରର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହୁଛନ୍ତି, ଜେରୁସିନି ବୌଦ୍ଧା ଗୀତମ ଛନ୍ଦଭି ବିବିଧ ପୃଥକ ବ୍ରହ୍ମସୂତ୍ର ପ୍ରଦେଶ ହେବ ହେତୁ ମଧ୍ୟ ନିଶ୍ଚିନ୍ତ। ବ୍ରହ୍ମସୂତ୍ର କହିଲେ ବେଦାନ୍ତ ସୂତ୍ର। ତେଣୁ ବେଦାନ୍ତ ସୂତ୍ରର ଗୁରୁତ୍ୱ ଏତେ ରହିଛି, ଭଗବତ ଗୀତାରେ ଭଗବାନ ମଧ୍ୟ ବେଦାନ୍ତ ସୂତ୍ରର ବର୍ଣ୍ଣନା ଦେଇଛନ୍ତି। ବେଦାନ୍ତ ସୂତ୍ର ଯାହା ବର୍ଣ୍ଣନା କରାଯାଇଛି ହେତୁ ମଧ୍ୟ ନ୍ୟାୟିକ ଭାବରେ ନ୍ୟାୟ ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି କ'ଣ, ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛନ୍ତି। ତେଣୁକରି ମାନବ ଜନ୍ମର ଗୁରୁତ୍ୱ ବହୁତ ରହିଛି। ତେଣୁ ମାନବ ଜନ୍ମରେ ଜଣେ ଏଇ ଧର୍ମ ବିଷୟରେ ବ୍ରହ୍ମ ବିଷୟରେ ଜିଜ୍ଞାସା କରିପାରିବେ, ଧର୍ମ ଆଚରଣ କରିପାରିବେ। ତେଣୁ ଆଧୁନିକ ସମାଜରେ ଏଇ ଆତ୍ମାର ବିକାଶ ବିଷୟରେ ବା ଧର୍ମ ସମ୍ବନ୍ଧୀୟ ବିଶେଷ କୌଣସି କାର୍ଯ୍ୟ କରାଯାଉ ନାହିଁ। ଯାହା କରାଯାଉଛି ଶରୀର ସମ୍ବନ୍ଧୀୟ ଶରୀରର ଆବଶ୍ୟକତା ବିଷୟରେ ଚିନ୍ତା କରାଯାଉଛି, ସେ ବିଷୟରେ ପ୍ଲାନ୍ ପ୍ରୋଜେକ୍ଟ ସବୁ କରାଯାଉଛି, କେମିତି ଜଣେ ମାନେ ଭୌତିକ ଅଭିବୃଦ୍ଧି କରିପାରିବ ଏଇ ବିଷୟରେ ସମସ୍ତ ପ୍ଲାନ୍ ପ୍ରୋଜେକ୍ଟ ଯାହା ଅଛି ସବୁ ସେୟା ହେଉଛି। କିନ୍ତୁ ତାଙ୍କର ଯେଉଁ ଆତ୍ମାର କେମିତି ଅଗ୍ରଗତି ହେବ ସେ ବିଷୟରେ କେତେ ଜଣ ଚିନ୍ତା କରୁଛନ୍ତି? ବର୍ତ୍ତମାନ ଯୁଗରେ କେଉଁ ଦେଶରେ ସେଭଳି ଚିନ୍ତା କରାଯାଉଛି? ଆତ୍ମା ସମ୍ବନ୍ଧୀୟ ବିଷୟରେ କେଉଁଠି ଜ୍ଞାନ ପ୍ରଦାନ କରାଯାଉଛି? ବା ରାଜାଙ୍କ ତରଫରୁ ଯେ ରାଜ୍ୟର ଯେ ମୁଖ୍ୟ ତାଙ୍କ ତରଫରୁ କେଉଁଠି ଏସବୁ ବ୍ୟବସ୍ଥା କରାଯାଉଛି? କିନ୍ତୁ ରାଜା ଋଷଭ ଦେବ ଥିଲେ, ରାଜା ଋଷଭ ଦେବ, ଯୁଧିଷ୍ଠ ମହାରାଜ, ଏମାନେ ସବୁ ଲୋକମାନେ ପ୍ରଜାମାନେ କେମିତି ଧର୍ମ ଅନୁସାରେ କାର୍ଯ୍ୟ କରିବେ, ଧର୍ମ ଅନୁସାରେ ଜୀବନଯାପନ କରିବେ, ସେଥିପାଇଁ ସେମାନେ ସବୁ ବ୍ୟବସ୍ଥା କରିଥିଲେ। ତେଣୁ ନନ୍ଦ ମହାରାଜ ସେଇ ଅନୁସାରେ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରୁଛନ୍ତି, ଯେଉଁଥିପାଇଁ କି ଗୋପଗୋପୀମାନେ ବହୁତ ଆନନ୍ଦିତ ରହିଛନ୍ତି। ତେଣୁକରି ତାଙ୍କର ଚିନ୍ତା ହେଉଥିଲା ଯେ ନନ୍ଦ ମହାରାଜଙ୍କର ପୁତ୍ର ନାହିଁ, ତାଙ୍କର ବୟସ ପରିଣତ ବୟସ ଆସିଗଲାଣି, ତାଙ୍କର ଆଉ ସନ୍ତାନ ହେବାର ସୁଯୋଗ ନାହିଁ, ଏଇଭଳି ଭାବରେ ସେମାନେ ଚିନ୍ତା କରୁଥିଲେ। କିନ୍ତୁ ଯେତେବେଳେ ଶୁଣିଲେ ଗୋପେଶା କନ୍ୟା ମୁଦିତା ଯେତେବେଳେ ଶୁଣିଲେ ଯେ ନନ୍ଦ ମହାରାଜଙ୍କ ଗୋଟେ ପୁତ୍ର ଯାହା ହେଇଛି, ସେତେବେଳେ ସେ ବହୁତ ଆନନ୍ଦିତ ହେଲେ, ଗୋପେଶା କନ୍ୟା ମୁଦିତା। ଏବଂ ଯଶୋଦାୟା ସୁତୋଦ୍ଭବମ କ'ଣ ଶୁଣିଲେ ସେମାନେ ନା, ଯଶୋଦାଙ୍କର ଗୋଟେ ପୁତ୍ର ସନ୍ତାନ ଯାହା ହେଇଛି, ନନ୍ଦ ମହାରାଜଙ୍କର ମଧ୍ୟ ପୁତ୍ର ସନ୍ତାନ ଯାହା ହେଇଛି। କାରଣ ସେମାନେ ଆଶା କରିନଥିଲେ ଯେ ସେମାନେ ନନ୍ଦ ମହାରାଜ ବା ଯଶୋଦା ମା ଗୋଟେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇପାରିବେ, କାରଣ ତାଙ୍କର ବୟସ ଅଧିକା ହୋଇଗଲାଣି, ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହୋଇଗଲାଣି। ଜୟ ଶ୍ରୀ ଗଣଦାସ କୃଷ୍ଣ ରାମ ଶ୍ରୀ ଜଗନ୍ନାଥ ସୁଧାରଣ ତେଣୁ ଯେତେବେଳେ ସେମାନେ ଶ୍ରବଣ କଲେ ଯେ ନନ୍ଦ ମହାରାଜ ଏବଂ ଯଶୋଦାରାଣୀ ପୁତ୍ର ସନ୍ତାନ ଯାତ କରିଛନ୍ତି, ସେତେବେଳେ ସେ ଗୋପ୍ୟସା କର୍ଣ୍ଣ ମୁଦିତା ଯଶୋଦାୟା ସୁତୋଦ୍ଭବମ ଯଶୋଦାଙ୍କର ପୁତ୍ର ସନ୍ତାନ ଯାତ ହେଇଛନ୍ତି କି, ସେମାନେ ବହୁତ ଆନନ୍ଦିତ ହେଲେ, ଗୋପଗୋପୀମାନେ ସେମାନେ ବହୁତ ଆନନ୍ଦିତ ହେଲେ। ଏବଂ ଖାଲି ଯେ ଆନନ୍ଦିତ ହେଲେ ତା ନୁହଁ, ସେମାନେ ଆତ୍ମାନନ୍ଦ ଭୂଷା ଚକ୍ରୁ ବର୍ତ୍ତମାନ ସେଠି ଯିବା ପାଇଁ ସେମାନେ ବ୍ୟବସ୍ଥା ମାନେ ଆରମ୍ଭ କରିଛନ୍ତି, କେମିତି ସେ ନନ୍ଦାଳକୁ ଯିବେ, ସେମାନେ ଯିବେ କେମିତି ଯିବେ, ସେଥିପାଇଁ ନିଜ ଶରୀରକୁ ପ୍ରଥମେ ଆଭୂଷଣ ଦ୍ୱାରା ସଜ୍ଜିତ କରୁଛନ୍ତି। ଆତ୍ମାନଂ ଭୂଷୟାସ ଚକ୍ରୁ ଆମର ଆଜିକାଲି ଯୁଗରେ କେମିତି ଶରୀରକୁ ଆଭୂଷଣ କରାଯାଉଛି, ସବୁ କୃତ୍ରିମ ପଦାର୍ଥ ଦ୍ୱାରା ଆଭୂଷଣ କରାଯାଉଛି, କିନ୍ତୁ ସେ ସମୟରେ ଆମେ ଦେଖିବା କିଭଳି ଭାବରେ ସେମାନେ ନିଜ ଶରୀରକୁ ଆଭୂଷଣ କରୁଥିଲେ, ସେବକୁ ସୌନ୍ଦର୍ଯ୍ୟ ମଣ୍ଡିତ କରୁଥିଲେ କିଭଳି ନା ବସ୍ତ୍ର କଳ୍ପାଙ୍ଗନାଦେବି, ବହୁତ ସୁନ୍ଦର ବହୁତ ବସ୍ତ୍ର ମୂଲ୍ୟବାନ ବସ୍ତ୍ର ସବୁ ପରିଧାନ କରିଛନ୍ତି, କାରଣ ତାଙ୍କର କୌଣସି ଦାରିଦ୍ର୍ୟ ନଥିଲା। ଆମେ ଭାବୁଛେ ଆମେ ବହୁତ ଉନ୍ନତି କରୁଛେ, କିନ୍ତୁ BPL ସଂଖ୍ୟା ବଢ଼ି ବଢ଼ିକା ଯାଉଛି, ବିଲୋ ପୋଭର୍ଟି ଲାଇନ୍ ଖାଇବାକୁ ପାଇବେନି, ବିଲୋ ପୋଭର୍ଟି ଲାଇନ୍, ସେଥିପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା ହେଉଛି। କିନ୍ତୁ ବ୍ରଜରେ ନନ୍ଦବ୍ରଜରେ BPL କେହି ନଥିଲେ, ବିଲୋ ପୋଭର୍ଟି ଲାଇନ୍ ଲୋକ କେହି ନଥିଲେ, ସମସ୍ତେ APL ଏଭବ୍ ପୋଭର୍ଟି ଲାଇନ୍, ସମସ୍ତଙ୍କର ଧନ ସମ୍ପଦ ପ୍ରାଚୁର୍ଯ୍ୟ ଥିଲା। ଏଇ ଭାରତବର୍ଷ ବର୍ତ୍ତମାନ ବହୁତ ବିଲୋ ପୋଭର୍ଟି ଲାଇନ୍ ଲୋକ ହେଇଗଲେଣି, ବହୁତ ଦରିଦ୍ର ବ୍ୟକ୍ତି ହେଇଗଲେଣି, କିନ୍ତୁ ସେଇ ଭାରତବର୍ଷରେ 5000 ବର୍ଷ ତଳର ଇତିହାସ ଯଦି ଆମେ ଦେଖିବା ସେ ସମୟର ଅର୍ଥନୈତିକ ପରିସ୍ଥିତି କିଭଳି ଥିଲା, ନା ସମସ୍ତେ ପ୍ରାଚୁର୍ଯ୍ୟ ଭିତରେ ଥିଲେ, ବିଲୋ ପୋଭର୍ଟି ଲାଇନ୍ କେହି ନଥିଲେ, ତେଣୁ ସେମାନଙ୍କର ବସ୍ତ୍ର ବହୁତ ମୂଲ୍ୟବାନ ବସ୍ତ୍ର ପରିଧାନ କରିଥିଲେ, ସେଭଳି ଭାବରେ କଳ୍ପ ଓ ବିଭିନ୍ନ ପ୍ରକାର ଆଭୂଷଣ ସବୁ ସ୍ୱର୍ଣ୍ଣରେ ଆଭୂଷଣ ସବୁ ନିଜ ଶରୀରକୁ ମଣ୍ଡିତ କରିଥିଲେ। ବର୍ତ୍ତମାନ ସୁନା ତ ନାହିଁ କେହି ଚଳେ, ଖୁବ୍ କ୍ୱଚିତ ସ୍ୱର୍ଣ୍ଣ ରହିଛି। ଗୋପଗୋପୀଙ୍କ କଥା କ'ଣ କହିବା, ତାଙ୍କର ଗାଭୀମାନେ ମଧ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇଥିଲେ, ତେଣୁ ଆମେ ଚିନ୍ତା କରିପାରିବାନି, ପ୍ରଭୁପାଦ ମହାରାଜ କହୁଛନ୍ତି ଆମେ ଚିନ୍ତା କରିପାରିବାନି, ଏଇ ଭାରତବର୍ଷର ଲୋକମାନେ ଏଇଭଳି ଭାବରେ ଆନନ୍ଦରେ ରହିଥିଲେ, ଭୌତିକ ପ୍ରାଚୁର୍ଯ୍ୟ ଏତେ ଥିଲା ଏଇ ଭାରତବର୍ଷରେ। ଏବଂ ପ୍ରଭୁପାଦ ମହାରାଜ କହିଛନ୍ତି ବର୍ତ୍ତମାନ ମଧ୍ୟ ସେହି ପରିସ୍ଥିତି ହୋଇପାରିବ ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଯେଉଁ କୃଷ୍ଣ ଆସିଥିଲେ 5000 ବର୍ଷ ତଳେ, ଯେଉଁ ଭଗବାନ ରାମଚନ୍ଦ୍ର ଆସିଥିଲେ ଲକ୍ଷ ଲକ୍ଷ ବର୍ଷ ତଳେ, ଆମେ କହିବା 8,69,000 ବର୍ଷ ତଳେ, ସେହି ଭଗବାନ ରାମ ଏବଂ କୃଷ୍ଣ ବର୍ତ୍ତମାନ ମଧ୍ୟ ଉପସ୍ଥିତ ଅଛନ୍ତି। କିଭଳି ଭାବରେ ନା ଭଗବାନଙ୍କ ନାମ ରୂପରେ, କଳିକାଳେ ନାମ ରୂପେ କୃଷ୍ଣ ଅବତାର, ଭଗବାନଙ୍କ ନାମ ରୂପରେ ଭଗବାନ କୃଷ୍ଣ ଏବଂ ରାମ ଉପସ୍ଥିତ ଅଛନ୍ତି। ତେଣୁ ଯଦି ଆମେ ଭଗବାନଙ୍କର ନାମରେ ଆଶ୍ରୟ ନେବା, ଆମେ ମଧ୍ୟ ସେହିଭଳି ଭାବରେ ଆନନ୍ଦରେ ରହିପାରିବା। ଯଦିଓ ବର୍ତ୍ତମାନ ଓଡ଼ିଶାରେ କୁହନ୍ତୁ ବା ଭାରତବର୍ଷରେ କୁହନ୍ତୁ ଅନେକ ବିଲୋ ପୋଭର୍ଟି ଲାଇନ୍ ଲୋକ ଅଛନ୍ତି, ଦାରିଦ୍ର୍ୟ ରେଖା ତଳେ ବହୁତ ଲୋକ ଅଛନ୍ତି, କିନ୍ତୁ ଜଣେ ଭଗବାନଙ୍କ ଶରଣ ଗଲେ ସେ ଆଉ ଦରିଦ୍ର ରହିବନି, କାରଣ ଦାରିଦ୍ର୍ୟ ଦୂର ହୋଇଯିବ। ଭାଗବତମରେ ଯେଉଁ ବର୍ଣ୍ଣନା କରାଯାଇଛି ସୁଦାମ ଉପାଖ୍ୟାନ, ଭାଗବତ ଦଶମ ସ୍କନ୍ଧ 80 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସୁଦାମ ବହୁତ ଦରିଦ୍ର ଥିଲେ, ତାଙ୍କର ପିଲା ଛୁଆମାନେ ଖାଇବାକୁ ପାଉନଥିଲେ, ଏତେ ଦରିଦ୍ର ଥିଲେ, କିନ୍ତୁ ତାଙ୍କର ସ୍ତ୍ରୀ ଯେତେବେଳେ ତାଙ୍କୁ ପଠାଇଲେ ଦ୍ୱାରକାକୁ ପଠାଇଲେ, ଏବଂ ଦ୍ୱାରକାରେ ଯେତେବେଳେ ଯାଇ ସୁଦାମ ଆସି ପହଞ୍ଚନ୍ତି, ଭଗବାନ ତାଙ୍କୁ କିଛି ସୁନ୍ଦର ଭାବରେ ସବୁ ତାଙ୍କୁ ସ୍ୱାଗତ କରିଛନ୍ତି। ବହୁତ ଦରିଦ୍ର ଅବସ୍ଥାରେ ଥିଲେ ସେ ସୁଦାମ, କିନ୍ତୁ ଭଗବାନଙ୍କ ସହିତ ଯେତେବେଳେ ଭେଟ ହେଲା, ଆଗରୁ ସେ ବାଲ୍ୟକାଳରେ ପିଲାଦିନେ ସେ ଗୁରୁକୁଳରେ ପାଠ ପଢ଼ୁଥିଲେ, ସନ୍ଦୀପନୀ ମୁନିଙ୍କର ଆଶ୍ରମରେ ଉଜ୍ଜୟିନୀ ରହିକରି ପାଠ ପଢ଼ୁଥିଲେ, ବାଲ୍ୟକାଳ ସାଙ୍ଗ ଥିଲେ ସେ ସୁଦାମା। କିନ୍ତୁ ଯେତେବେଳେ ଯୁବକ ସମୟରେ ଯେତେବେଳେ ପୁଣି ମିଳିଛନ୍ତି, ମିଳିତ ହୋଇଛନ୍ତି ଦ୍ୱାରକାରେ, ସେତେବେଳେ ଭଗବାନ ତାଙ୍କୁ ଐଶ୍ୱର୍ଯ୍ୟ ପ୍ରଦାନ କରିଛନ୍ତି। ଦ୍ୱାରକାର ଯେଉଁଭଳି ଭାବରେ ଐଶ୍ୱର୍ଯ୍ୟ, ସେହି ଐଶ୍ୱର୍ଯ୍ୟ ସେମାନେ ସୁଦାମା ମଧ୍ୟ ପ୍ରାପ୍ତ ହୋଇଛନ୍ତି, ତାଙ୍କର ଦାରିଦ୍ର୍ୟ ଦୂର ହୋଇଯାଇଛି। ତେଣୁ ଜଣେ ଭଗବାନଙ୍କର ଶରଣରେ ଗଲେ, ଭଗବାନ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶସ୍ୟ ଶ୍ରିୟ ଜ୍ଞାନ ବୈରାଗ୍ୟ ଚାହିଁବ ସନ୍ନାମ ଏତି ଭଗବାନା। ଯେତେ ଧନ ସମ୍ପତ୍ତି ଅଛି, ଯେ ଐଶ୍ୱର୍ଯ୍ୟ, ଇଏ ଯାହା ପାଖରେ ପୂର୍ଣ୍ଣ ଭାବରେ ଅଛନ୍ତି, ସିଏ ହେଉଛନ୍ତି ଭଗବାନ। ଯେତେ ଶକ୍ତି ରହିଛି, ଯେତେ ଯଶ ରହିଛି, ଯେତେ ସୌନ୍ଦର୍ଯ୍ୟ ରହିଛି, ଯେତେ ଜ୍ଞାନ ରହିଛି ଏବଂ ଯେତେ ବୈରାଗ୍ୟ ଅଛି, ସବୁକିଛି ଯାହା ପାଖରେ ପୂର୍ଣ୍ଣ, ସିଏ ହେଉଛନ୍ତି ଭଗବାନ। ଭଗବାନଙ୍କର ଗୋଟେ ସଂଜ୍ଞା ପରାଶରମୁନି ପ୍ରଦାନ କରିଛନ୍ତି, ପରାଶରମୁନି ବ୍ୟାସଦେବଙ୍କର ପିତା। ତ ତେଣୁ ଯେଉଁମାନେ ଭଗବାନଙ୍କ ସହିତ ସଂଯୁକ୍ତ ହେବେ, ଭଗବାନଙ୍କ ସହିତ ଯୁକ୍ତ ହେବେ, ସେମାନଙ୍କୁ ମଧ୍ୟ ଆଉ ରହିବନି, ଦାରିଦ୍ର ରହିବନି, କାରଣ ଦାରିଦ୍ର ଚାଲିଯିବ। ତେଣୁ ଆମର ବର୍ଣ୍ଣନା କରାଯାଇଛି ଯେ ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯାଉଛନ୍ତି, ଧ୍ରୁବ ମହାରାଜ, ଧ୍ରୁବ ମହାରାଜ ଯେତେବେଳେ ଭଗବଦ୍ଗୀତାରେ ସପ୍ତମଧ୍ୟରେ ଭଗବାନ କହିଛନ୍ତି, ଚତୁର୍ବିଧ ଅବଦନ୍ତେ ମାନ ଜନାଶକୃତି ନର୍ଜୁନ ଆତ୍ମଜିଜ୍ଞାସରୁ ଅର୍ଥାର୍ଥୀ ଜ୍ଞାନୀ ଚ ଭରଦର୍ଶବ। ଆତ୍ମ ଯିଏକି ଗଜରାଜ ହଜାର ବର୍ଷ କାଳ କୁମ୍ଭୀର ଦ୍ୱାରା ଆକ୍ରାନ୍ତ ହେଇକରି ସେ ଭଗବାନଙ୍କ ଶରଣ ଯେତେବେଳେ ଯାଇଛନ୍ତି, ଭଗବାନ ତାଙ୍କୁ ସେ କୁମ୍ଭୀର ଠାରୁ ମୁକ୍ତ କରିଛନ୍ତି। ସେଭଳି ଭାବରେ ଜିଜ୍ଞାସୁ ହେଇକରି ଯେତେବେଳେ ସୁଖଦେବ ସୌନକାଦି ଋଷି ସୁତ ଗୋସ୍ୱାମୀଙ୍କୁ ଜିଜ୍ଞାସା କରିଛନ୍ତି ଭଗବାନଙ୍କ ବିଷୟରେ, ସେତେବେଳେ ସେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ଅର୍ଥାର୍ଥୀ ଧ୍ରୁବ ମହାରାଜ ସେ ଅର୍ଥ ଆବଶ୍ୟକ କରିଥିଲେ, ତାଙ୍କର ପିତା ଯିଏକି ହେଉଛନ୍ତି ଉତ୍ତାନପାତ, ତାଙ୍କର ପିତାଙ୍କ ଠାରୁ ବଡ଼ ରାଜ୍ୟ ସେ କାମନା କରିଥିଲେ। ତାଙ୍କର ପିତାଙ୍କର ପିତା ହେଉଛନ୍ତି ମନୁ ମହାରାଜ, ସ୍ୱୟଂଭୁବ ମନୁ। ତାଙ୍କର ପିତାଙ୍କର ପିତା ହେଉଛନ୍ତି ବ୍ରହ୍ମା, ସ୍ୱୟଂ ବ୍ରହ୍ମା। ବ୍ରହ୍ମାଙ୍କର ଏ ରାଜ୍ୟ ହେଉଛି 14 ଭୁବନ, ଆଠାରୁ ମଧ୍ୟ ବିରାଟ ରାଜ୍ୟ ସେ କାମନା କରିଥିଲେ। ତେଣୁ ଭଗବାନ ତାଙ୍କୁ ଧ୍ରୁବ ରାଜ୍ୟ ପ୍ରଦାନ କଲେ, ଧ୍ରୁବ ଲୋକ ପ୍ରଦାନ କଲେ, ଯେଉଁଟାକି ଆମ ଏଇ ବ୍ରହ୍ମାଣ୍ଡରୁ ମଧ୍ୟ ଅଧିକ। ତେଣୁ ଜଣେ ଯେତେବେଳେ ଦରିଦ୍ର ଅବସ୍ଥାରେ ରହିଲେ ମଧ୍ୟ ଯଦି ଜଣେ ଭଗବାନଙ୍କ ଶରଣରେ ଯିବେ, ତାଙ୍କର ଦରିଦ୍ର ରହିବନି, ଦରିଦ୍ର ଚାଲିଯିବନି। ଭଗବାନ ହେଉଛନ୍ତି ଲକ୍ଷ୍ମୀପତି, ଲକ୍ଷ୍ମୀ ସହସ୍ର ସତସମ ବ୍ରହ୍ମସେବ୍ୟ ମହାନମ। ଲକ୍ଷ୍ମୀପତିଙ୍କର ଶରଣରେ ଗଲେ ତାଙ୍କର ଦାରିଦ୍ର୍ୟ ମଧ୍ୟ ଦୂର ହୋଇଯିବ। ତେଣୁ ଯେତେ ଯେତେ ସବୁ ଆଭୂଷଣ ରହିଛି, ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ସବୁ ଅଳଙ୍କାରରେ ନିଜକୁ ଭୂଷିତ କରି ଗୋପୀମାନେ ଆସୁଛନ୍ତି। ସ୍ୱର୍ଣ୍ଣ କଳ୍ପା ଅଞ୍ଜନା ଦେବୀ, ଅଞ୍ଜନ କହିଲେ ଆଖିରେ ଯେଉଁ ଅଞ୍ଜନ ଲଗାଉଛନ୍ତି, ଏବଂ ଆଦିବି ଶବ୍ଦରେ ଆହୁରି କେତେ ପ୍ରକାର ରହିଛି ସୌନ୍ଦର୍ଯ୍ୟ ମଣ୍ଡିତ କରିବା ପାଇଁ ଶରୀରକୁ, ସେସବୁ ସୌନ୍ଦର୍ଯ୍ୟ ମଣ୍ଡିତ ହେଇକରି ଗୋପୀମାନେ ଆସୁଛନ୍ତି। ତାପରେ ସବୁ କୁହାଯାଉଛି ଯେ ସେମାନେ ଯେଉଁ ଆସୁଛନ୍ତି, ଆହୁରି ତାଙ୍କର ବର୍ଣ୍ଣନା କରାଯାଉ ତାଙ୍କ ବିଷୟରେ ଯେ ନବ କୁଙ୍କୁମ କିଞ୍ଜଳକ ମୁଖ ପଙ୍କଜ ଭୂତୟ, ଆହୁରି ବିଭିନ୍ନ ପ୍ରକାର ଶରୀରକୁ ସେମାନେ ସୌନ୍ଦର୍ଯ୍ୟ ମଣ୍ଡିତ କରିଛନ୍ତି ଶରୀରରେ। ନବ କୁଙ୍କୁମ ଦ୍ୱାରା, ନବ ବିକଶିତ କୁଙ୍କୁମ ଦ୍ୱାରା, କେଶର ଦ୍ୱାରା ନିଜର ମୁଖପଦ୍ମକୁ ସେ ସୁଶୋଭିତ କରିଛନ୍ତି, ମୁଖ ପଙ୍କଜ ଭୂତୟ। ଏବଂ ବଡ଼ି ଭି ସ୍ତୋରିତ ଜଗ୍ମୁ, ଉପହାର ଧରିକି ଆସୁଛନ୍ତି, କୃଷ୍ଣ ଜନ୍ମ ହେଇଛନ୍ତି ଶୁଣିକିରି ସେମାନେ ସବୁ ବିଭିନ୍ନ ପ୍ରକାର ଉପହାର ଧରିକି ଆସୁଛନ୍ତି। ବଳି ଭି ତ୍ୱରିତ ମାନେ ଖୁବ୍ ଶୀଘ୍ର ଶୀଘ୍ର ଆସୁଛନ୍ତି, ଜଗ୍ମୁ ତ୍ୱରିତ ଜଗ୍ମୁ, କାରଣ ସେମାନେ ଯେତେବେଳେ ଶୁଣିଛନ୍ତି ବହୁତ ଆନନ୍ଦିତ ଅବସ୍ଥାରେ ଆନନ୍ଦିତ ହେଇଯାଇଛନ୍ତି, ତେଣୁ ସେ ଶୀଘ୍ର ଶୀଘ୍ର ଆସୁଛନ୍ତି ତ୍ୱରିତ ଜଗ୍ମୁ। କ'ଣ କ'ଣ ଧରିକି ଆସୁଛନ୍ତି ଉପହାର ବଳି ଭି, ସେଥିରେ ବର୍ଣ୍ଣନା କରାଯାଉଛି ଯେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ମୁଦ୍ରା, ରତ୍ନ ଖଚିତ କଣ୍ଠହାର, ବହୁମୂଲ୍ୟ ବସ୍ତ୍ର, ଦୁର୍ବା ଚନ୍ଦନ ଫୁଲମାଳ ଇତ୍ୟାଦି, ଏଇ ନୈବେଦ୍ୟ ସବୁ ସୁନା ଥାଳିରେ ଧରିକି ଆସୁଛନ୍ତି। ସୁନା ଥାଳି ବିଷୟରେ ଆମେ ଚିନ୍ତା କରିପାରିବାନି, ସୁବର୍ଣ୍ଣର ଟିକେ କ'ଣ ଟିକେ ଅଳଙ୍କାର କିଣିଲା ବେଳକୁ 1000-1000 ଟଙ୍କା ପଡ଼ିଯାଉଛି, ବଡ଼ି ବଡ଼ିକା ଯାଉଛି ସୁନା ଦର, କିନ୍ତୁ ତାଙ୍କର ସୁନା ଥାଳିରେ ସବୁ ଏଇସବୁ ସୁବର୍ଣ୍ଣ ଅଳଙ୍କାର ସବୁ ଆଣିକି ଆସୁଛନ୍ତି। ତେଣୁ ଏଇଥିରେ ଆମେ ଅନୁମାନ କରିପାରିବା ଯେ ନନ୍ଦ ଉପରେ ଲୋକମାନଙ୍କ ପ୍ରାଚୁର୍ଯ୍ୟ କେତେ ଥିଲା, ଏ ବିଷୟରେ ଆମେ ଚିନ୍ତା କରିପାରିବାନି। ବର୍ତ୍ତମାନ ଯେତେବେଳେ ଯୁଧିଷ୍ଠିର ମହାରାଜ ରାଜ୍ୟ ଶାସନ କଲେ, ସେତେବେଳେ ତା ପୂର୍ବରୁ ଯେଉଁ ମହାଭାରତ ଯୁଦ୍ଧ ହେଇଥିଲା, ମହାଭାରତ ଯୁଦ୍ଧ ପୂର୍ବରୁ ମାନେ ସେତେବେଳେ ଯେଉଁ ଯଜ୍ଞରେ ବହୁତ ଧନର ଆବଶ୍ୟକତା ଥିଲା, ରାଜସ୍ୱ ଯଜ୍ଞ କି ଅଶ୍ୱମେଧ ଯଜ୍ଞ ମୋର ମନେ ପଡ଼ୁନି, କିନ୍ତୁ ମୁଁ ଭାବୁଛି ରାଜସ୍ୱ ଯଜ୍ଞ ହେଇଥିବ, କାହିଁକିନା ରାଜସ୍ୱ ଯଜ୍ଞରେ ବହୁତ ଧନର ଆବଶ୍ୟକତା ରହିଛି। ତେଣୁ ଯୁଧିଷ୍ଠିର ମହାରାଜ ଅର୍ଜୁନକୁ ପଠାଇଲେ ଭଗବାନ ପାଖକୁ, କୃଷ୍ଣ ପାଖକୁ, କେମିତି ଧନର ବ୍ୟବସ୍ଥା କରାଯିବ। ତ ତେଣୁ ଭଗବାନ କହିଲେ ପୂର୍ବ କାଳରେ ଜଣେ ରାଜା ଥିଲେ, ସେ ଗୋଟେ ସେଭଳି ରାଜସ୍ୱ ଯଜ୍ଞ କରିଥିଲେ, ଯେଉଁ ଯଜ୍ଞରେ ବହୁତ ପ୍ରକାର ଧନର ଆବଶ୍ୟକତା ରହିଛି, ଅନେକ ଧନର ଆବଶ୍ୟକତା ରହିଛି। ଏବଂ ସେ ସମୟରେ ସେ ଯେତେବେଳେ ଯଜ୍ଞ କରୁଥିଲେ, ସେ ଯଜ୍ଞରେ ସମସ୍ତଙ୍କୁ, ଯିଏ ବ୍ରାହ୍ମଣ ଆସୁଥିଲେ ବା ଯିଏ ଆସୁଥିଲେ, ସମସ୍ତଙ୍କୁ ଦାନ କରାଯାଉଥିଲା। ଏବଂ ସେ ଯେଉଁ ଯଜ୍ଞରେ ସବୁ ଦାନ କରୁଥିଲେ, ସେ ସୁବର୍ଣ୍ଣ ପାତ୍ରରେ ସବୁ ଦାନ କରୁଥିଲେ, ସୁବର୍ଣ୍ଣ ମୁଦ୍ରା ସବୁ ଦାନ କରୁଥିଲେ। ଏବଂ ବ୍ରାହ୍ମଣମାନେ ଯେଉଁ ନେଉଥିଲେ, ସେ ଦାନ ଗ୍ରହଣ କରୁଥିଲେ, ସେ କେବଳ ସ୍ୱର୍ଣ୍ଣ ମୁଦ୍ରାକୁ ଗ୍ରହଣ କରି ସେ ସୁବର୍ଣ୍ଣ ଥାଳି ଇତ୍ୟାଦି ସବୁ ଫିଙ୍ଗି ଦେଇ ଯାଉଥିଲେ। ଏଟା ଆମେ ଚିନ୍ତା କରିପାରିବାନି, ସୁବର୍ଣ୍ଣ ଥାଳି ଇତ୍ୟାଦି ପାତ୍ର ସବୁ ଯେଉଁ ରହିଛି ତାକୁ ସବୁ ଫିଙ୍ଗି ଦେଇ ପଳାଇ ଯାଉଥିଲେ, ତାଙ୍କର ଦରକାର ନଥିଲା ସେଥିରେ। ତେଣୁ ଭଗବାନ କୃଷ୍ଣ କହିଲେ ଯେ ହିମାଳୟ ପାଦଦେଶରେ ସେଇ ଜାଗାଟି, ସ୍ଥାନଟି ଅଛି ଯେଉଁଠି ସେସବୁ ପାତ୍ର ସବୁ ରହିଛି। ତେଣୁ ଅର୍ଜୁନ ଯାଇକିରି ସେଠୁ ଯାଇକିରି ସେସବୁ ସୁବର୍ଣ୍ଣ ପାତ୍ର ସବୁ ଆଣିକିରି ତାଙ୍କର ରାଜସ୍ୱ ଯଜ୍ଞ କରିଥିଲେ। ତେଣୁ ଏ ଯେଉଁ ଗୋପଗୋପୀ, ବର୍ତ୍ତମାନ ଗୋପୀଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି, ସେମାନେ ଯେଉଁ ଆସୁଛନ୍ତି ବଡ଼ି ଭି କହିଲେ ବିଭିନ୍ନ ପ୍ରକାର ଉପହାର ସବୁ ଧରିକି ଆସୁଛନ୍ତି, ସୁବର୍ଣ୍ଣ ଥାଳିରେ ବିଭିନ୍ନ ପ୍ରକାର ଯେଉଁ କହିଲି ସ୍ୱର୍ଣ୍ଣ ମୁଦ୍ରା, ବିଭିନ୍ନ ପ୍ରକାର କଣ୍ଟ ରତ୍ନ ଖଞ୍ଚିତ କଣ୍ଟହାର, ତାପରେ ବହୁମୂଲ୍ୟ ବସ୍ତ୍ର ଏବଂ ଦୁର୍ବା ଚନ୍ଦନ ଫୁଲମାଳ ଏସବୁ ନୈବେଦ୍ୟ ଆଣିକି ଆସୁ, ଏଇଟା ବଳି ଭି କୁହାଯାଉଛି। ତେଣୁ ନବକୁଙ୍କୁମ କିଞ୍ଜତ ମୁଖ ପଙ୍କଜ ଭୂତେହ ବଳି ଭି ତ୍ୱରିତ ଜଗ୍ମୁ ପୃଥୁ ଶ୍ରୋଣୀ ସ୍ଥଳତ ଜଗ୍ମୁ ପୃଥୁ ଶ୍ରୋଣୀ ସ୍ଥଳତ ଉଚାହା। ତାଙ୍କର ବୃହତ ନିତମ୍ବ ଏବଂ ବୃହତ ଉଚା ଉଚ୍ଚରା ବା ସ୍ତନ ଯୁଗଳ ବୃହତ ଥିଲା, ସେସବୁ ସଞ୍ଚାଳିତ ହେଉଥିଲା ବୋଲି ବର୍ଣ୍ଣନା କରାଯାଇଛି। ଭାଗବତମରେ ସୁଖଦେବ ଗୋସ୍ୱାମୀ ଏସବୁ ବର୍ଣ୍ଣନା କରୁଛନ୍ତି, କାରଣ ସୁଖଦେବ ଗୋସ୍ୱାମୀ ପରମହଂସ ସ୍ତରର ବ୍ୟକ୍ତି। ଆମର ଭୌତିକ ଜଗତରେ ପୁରୁଷ ସ୍ତ୍ରୀ ଆକର୍ଷଣଟି ରହିଛି, ପୁରୁଷ ସ୍ତ୍ରୀ ଯେଉଁ ଆକର୍ଷଣ ରହିଛି, ସେ ଆକର୍ଷଣ ଯେଉଁମାନେ ଉର୍ଦ୍ଧୁକୁ ଯାଇଛନ୍ତି, ପୁରୁଷ ସ୍ତ୍ରୀ ଆକର୍ଷଣରୁ ଯେଉଁମାନେ ଉର୍ଦ୍ଧୁକୁ ଯାଇଛନ୍ତି, ସେମାନେ ଭଗବାନଙ୍କ ଲୀଳାକୁ ଆସ୍ୱାଦନ କରିପାରିବେ। ସେଥିପାଇଁ କୁହାଯାଇଛି ଯେ ଯେଉଁମାନେ ପରୀକ୍ଷିତ ମହାରାଜ କହିଛନ୍ତି, ଯେଉଁମାନେ ପରମହଂସ ସ୍ତରରେ ରହିଛନ୍ତି ବ୍ୟକ୍ତି, ସେମାନେ ଭଗବାନଙ୍କ ଲୀଳାକୁ ଆସ୍ୱାଦନ କରିପାରିବେ। ନିବୃତ ତର୍ଷେଇ ଉପଗୀୟ ମହାନାଥ, ଯେଉଁମାନଙ୍କର ଏ କୃଷ୍ଣା ଏ ଭୌତିକ ଜଗତର ଯେଉଁ ରହିଛି ସତ୍ୱରଜ ତମ ତ୍ରିଗୁଣ ଭିତରେ ଯେଉଁମାନେ ଅଛନ୍ତି, ସେମାନେ ଭଗବାନଙ୍କର ଲୀଳାକୁ ଏତେ ସୁନ୍ଦର ଭାବରେ ଆସ୍ୱାଦନ କରିପାରିବେ ନାହିଁ। ଯେଉଁମାନେ ନିବୃତ ତର୍ଷେଇ, ଯେଉଁମାନେ ଏ ତ୍ରିଗୁଣରୁ ଉର୍ଦ୍ଧକୁ ଯେଉଁମାନେ ଯାଇଛନ୍ତି, ତୃଷ୍ଣାରୁ ଉର୍ଦ୍ଧକୁ ଯାଇଛନ୍ତି ନିବୃତ ତର୍ଷେଇ, ସେମାନେ ଭଗବାନଙ୍କର ଗୁଣଗାନ କରନ୍ତି ବା ଭଗବାନଙ୍କ ଲୀଳାକୁ ଆସ୍ୱାଦନ କରନ୍ତି। ତାହେଲେ ଏଠି ପ୍ରଶ୍ନ ଆସିବ, ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି ସେମାନେ ଭଗବାନଙ୍କ କଥା ଶୁଣିବେନି ବା ଭଗବାନଙ୍କ ବିଷୟରେ ଆଲୋଚନା କରିବେନି? ନା ନାହିଁ, ସେମାନେ ମଧ୍ୟ କରିବେ, ତାଙ୍କ ପାଇଁ ଏଇଟା ଭବ ଔଷଧାତ୍। ଯେଉଁମାନେ ଭବ ରୋଗରେ ରହିଛନ୍ତି, ମୁଁ ଯେଉଁ କହିଲି ପୁରୁଷ ସ୍ତ୍ରୀ ଆକର୍ଷଣ ଏଠି ସବୁଠି ରହିଛି, ସେଇଟା ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି, କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣ କରିବେ ତାଙ୍କ ପାଇଁ ଏ ଯେଉଁ ଭଗବାନ କଥା ସେମାନେ ଗୋଟେ ଔଷଧ ଭଳି କାର୍ଯ୍ୟ କରିବ। ଭବ ସଦା ଛତ୍ର ମନୋ ବିରାମାତ୍, ସେମାନେ ଭଗବାନ କଥା ଶ୍ରବଣ କଲେ ତାଙ୍କର କର୍ଣ୍ଣ ଏବଂ ମନକୁ ଆନନ୍ଦ ପ୍ରଦାନ କରିବ ଏବଂ ସେମାନେ ମଧ୍ୟ ଏ ଭବରୋଗରୁ ଉଦ୍ଧାର ପାଇବେ। ଛତ୍ର ମନୋ ବିରାମାତ୍, ତେଣୁ ପରୀକ୍ଷିତ ମହାରାଜ କହ ଉତ୍ତମ ଶ୍ଳୋକ ଗୁଣାନୁଭାଦାତ୍ ପୁମାନ ବିରଜ୍ୟତେ ବିନା ପଶୁଘ୍ନାତ୍। ଯେଉଁମାନେ ପଶୁ ହତ୍ୟାକାରୀ ବା ଯେଉଁମାନେ ନିଜେ ନିଜର ହତ୍ୟାକାରୀ ଆତ୍ମହତ୍ୟାକାରୀ, ସେମାନଙ୍କ ବ୍ୟତୀତ ଅନ୍ୟ କିଏ ଭଗବାନ କଥା ଶୁଣିବାରୁ ନିବୃତ୍ତ ହେବ? କହ ଉତ୍ତମ ଶ୍ଳୋକ ଗୁଣାନୁବାଦାତ୍, ଭଗବାନଙ୍କ ଗୁଣ କିଏ ଗାନ ନ କରିବ, ଗୁଣ ଅନୁବାଦ କିଏ ନ କରିବ? ଯେଉଁମାନେ ପଶୁ ହତ୍ୟାକାରୀ, ଯେଉଁମାନେ ନିଜର ହତ୍ୟାକାରୀ, ଆତ୍ମହତ୍ୟା କରି ସେଇମାନେ ହିଁ ଏଇ ଭଗବାନ କଥା ଶ୍ରବଣ କରିବେ ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ସେ ବର୍ଣ୍ଣନା କଲେ ଯେ ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଯେ ଦୁଷ୍ଟ ଅନୁଜାଣତମ ଋଷି ଆତ୍ମନମ ଅପ୍ୟନଗ୍ନମ ଦେବ୍ୟା ହିଓ ବିମୋହିତ ପରିଧଦୁ ନ ସୁତସ୍ୟ ଚିତ୍ରମ ତତ୍ପିକ୍ଷ ତୁଚ୍ଛ ମୁନୌ ଜଗଦୁସ୍ତ ଭାସ୍ତି ସ୍ତ୍ରୀ ପୁଅ ବିଧା ନ ସୁତସ୍ୟ ବିଭିକ୍ତ ଦୃଷ୍ଟି। ତେଣୁ ସୁଖଦେବ ଗୋସ୍ୱାମୀ ଜନ୍ମଗ୍ରହଣ କରୁଛନ୍ତି, ଅନେକ ବର୍ଷ ଧରିକି ସେ ତାଙ୍କ ମାତୃଗର୍ଭରେ ରହିଯାଇଛନ୍ତି। କାହିଁକି ନା ସେ ଜାଣିଛନ୍ତି ସୁଖଦେବ ଗୋସ୍ୱାମୀ ହେଉଛନ୍ତି ମାତୃଗର୍ଭରେ, ସେ ହେଉଛନ୍ତି ଆତ୍ମବିତ୍ ବ୍ୟକ୍ତି, ବ୍ରହ୍ମବିତ୍, ବ୍ରହ୍ମ ଜ୍ଞାନ ତାଙ୍କର ଥିଲା ସେତେବେଳେ। ମାତୃଗର୍ଭରେ ଥାଇକି ମଧ୍ୟ ସେ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହୋଇଥିଲେ, ତେଣୁକରି ସେ ଚାହୁଁନଥିଲେ ଭୌତିକ ଜଗତକୁ ଆସିବା ପାଇଁ। ଭୌତିକ ଜଗତକୁ ଆସିଲେ ମାୟାର କବଳରେ ପଡ଼ିଯିବେ, ସେଇଥିପାଇଁ ସେ ଚାହୁଁନଥିଲେ ଆସିବା ପାଇଁ। ତେଣୁ ତାଙ୍କର ମାତୃଗର୍ଭରେ 16 ବର୍ଷ ପର୍ଯ୍ୟନ୍ତ ସେ ରହିଲେ। ତେଣୁ ବ୍ୟାସଦେବ ଯେ ଦ୍ୱାରକା ଯାଇ ଭଗବାନଙ୍କୁ ଅନୁରୋଧ କଲେ, ଭଗବାନ ଦ୍ୱାରକରେ ଆସିକିରି ତାଙ୍କର ଆଶ୍ରମ ରହିଛି ଭଦ୍ରିକା ଆଶ୍ରମ, ସେଠି ଯାଇକିରି ସେ ସୁଖଦେବ ସେ ମାତୃଗର୍ଭରେ ସେ ଅଛନ୍ତି, ଭଗବାନ ତାଙ୍କୁ ଆଶ୍ୱାସନ ଦେଲେ ତୁମେ ମାୟାର କବଳରେ ପଡ଼ିବ ନାହିଁ, ତୁମେ ଗର୍ଭସ୍ଥ ମାନେ ଜନ୍ମ ହେବ। ତେଣୁକରି ସେ ଜନ୍ମଗ୍ରହଣ କଲେ ଏବଂ ଜନ୍ମଗ୍ରହଣ କରି କୌଣସି ସଂସ୍କାର ସେ ପ୍ରାପ୍ତ ହୋଇନାହାନ୍ତି। ଯଂ ପ୍ରବଜନ୍ତ ମନୁପେତ ଅପେତ କୃତ୍ୟମ, କୌଣସି ସଂସ୍କାର କୌଣସି କୃତ୍ୟ ସେ ପ୍ରାପ୍ତ ହୋଇନାହାନ୍ତି, ଏମିତିକି ନାମକରଣ ତାଙ୍କର ହେଇନି। ତେଣୁ ସେ ଜନ୍ମ ହେଇକିରି ଚାଲିଗଲେ ପ୍ରବଜ୍ଞା କରିବା ପାଇଁ, ଜଙ୍ଗଲକୁ ଚାଲିଗଲେ ବ୍ରହ୍ମ ଆରାଧନା କରିବା ପାଇଁ। ତେଣୁ ତାଙ୍କ ପଛରେ ଯେତେବେଳେ ତାଙ୍କ ପିତା ଆଜୁ ହାବ ବିରହ କାତର ଆଜୁ ହାବ, ବହୁତ କାତର ଅବସ୍ଥାରେ ପୁତ୍ର ପୁତ୍ର ବୋଲି ଡାକୁଛନ୍ତି, ପୁତ୍ର ଏତି ତନ୍ମୟ ତୟା, ତାଙ୍କର ନାମକରଣ ହେଇନି, ସୁଖ ବୋଲି ନାମ ହେଇନି, ପରେ ନାମ ହେଲା। ତେଣୁ ଯେତେବେଳେ ସେ ପୁତ୍ର ପୁତ୍ର ବୋଲି ଡାକୁଛନ୍ତି, ଖାଲି ସେଠୁ ପ୍ରତିଧ୍ୱନି ଆସୁଛି, ତରବହ ତରବହ ବିନେଦୁ, ମାନେ ଯେତେବେଳେ କଥା କହୁଛନ୍ତି ସେଠୁ ପ୍ରତିଧ୍ୱନି ଆସୁଛି, ସେତିକି କେବଳ ଶୁଣୁଛନ୍ତି, ପୁଅ ଆଉ ଚାହୁଁନାହାନ୍ତି ପଛକୁ। ଅବଶ୍ୟ ବର୍ଣ୍ଣନା କଲା ଯେ ପ୍ରଭୁପାଦ ମହାରାଜ ଗୋଟେ ଜାଗାରେ କହିଛନ୍ତି ଯେ ତାଙ୍କର ପିତା, ଏଇଟା ମୁଁ ପରେ କହିବି କାରଣ ଆର କ୍ରମଭଙ୍ଗ ହେଇଯିବ। ତେଣୁ ଏଇଭଳି ଭାବରେ ଯେତେବେଳେ ଯାଉଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ଦୁଷ୍ଟ ଅନୁଜାତମ ଋଷି ଆତ୍ମଜମ ଅପି ଅନଗ୍ନମ, ଋଷି ଯେଉଁ ଯାଉଛନ୍ତି ବ୍ୟାସଦେବ ସେ ବସ୍ତ୍ର ପରିଧାନ କରିଛନ୍ତି, କିନ୍ତୁ ଆତ୍ମଜମ ସୁଖଦେବ ଗୋସ୍ୱାମୀ ସେ ହେଉଛନ୍ତି କୌଣସି ବସ୍ତ୍ର ପରିଧାନ ଉଲଗ୍ନ ଅବସ୍ଥାରେ ରହିଛନ୍ତି। ସେ ଯେତେବେଳେ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ଭାଗବତ କହୁଛନ୍ତି, ସେ କୌଣସି ବସ୍ତ୍ର ପରିଧାନ କରିନାହାନ୍ତି, ଉଲଗ୍ନ ଅବସ୍ଥାରେ ସେ ରହିକିରି ବା ବ୍ୟାସାସନ ବସି କଥା କହୁଛନ୍ତି, କୌଣସି ବସ୍ତ୍ର ପରିଧାନ କରିନାହାନ୍ତି। ତେଣୁ ଯୁବକ ଅବସ୍ଥାରେ ଉଲଗ୍ନ ଅବସ୍ଥାରେ ସେ ଯାଉଛନ୍ତି, ତାଙ୍କ ପଛରେ ତାଙ୍କ ପିତା ଯାଉଛନ୍ତି, ଦୁଷ୍ଟ ଅନୁଜାତମୃଷ୍ମି ଆତ୍ମଜ୍ଞାନ। ସେହି ସମୟରେ ନିକଟରେ ଯେଉଁ ସରସ୍ୱତୀ ନଦୀ ବହିଯାଉଛି, ସେହି ନଦୀରେ ବିଭିନ୍ନ ଅପ୍ସରାମାନେ ସ୍ନାନ କରୁଥିଲେ, ସ୍ୱର୍ଗର ଦେବୀମାନେ ଅପ୍ସରାମାନେ ସ୍ନାନ କରୁଥିଲେ। ତେଣୁ ଦେବ୍ୟା ହିଓ ପରିଧଦୁ ନ ସୁତସ୍ୟ ଚିତ୍ରମ, ଅପ୍ସରାମାନେ ଉଲଗ୍ନ ହୋଇକି ସ୍ନାନ କରୁଥିଲେ, କିନ୍ତୁ ସେତେବେଳେ ସେ ଦେଖିଲେ ସୁଖଦେବ ଗୋସ୍ୱାମୀ ଯାଉଛନ୍ତି, ତାଙ୍କ ନାଁ ଜାଣିନାହାନ୍ତି ସୁଖଦେବ ଗୋସ୍ୱାମୀ, ସେ ଜଣେ ଯାଉଛନ୍ତି ଅବଧୂତ, ତାଙ୍କ ନାଁ ସୁଖ ବୋଲି କିଏ ଜାଣିଥିଲେ କି, ସେ ତ ଜନ୍ମ ହେଇକି ଆସୁଛନ୍ତି, କିନ୍ତୁ ତାଙ୍କୁ ଦେଖିକିରି ଗୋଟେ ଯୁବକ ବ୍ୟକ୍ତି ଆସୁଛନ୍ତି, ଉଲଗ୍ନ ଅବସ୍ଥାରେ ଆସୁଛନ୍ତି, ଏ ସ୍ତ୍ରୀ ଲୋକମାନେ ଅପ୍ସରାମାନେ ଏମାନେ ଉଲଗ୍ନ ହେଇ ସ୍ନାନ କରୁଛନ୍ତି, କିନ୍ତୁ ତାଙ୍କୁ ଦେଖିକି ତାଙ୍କର କୌଣସି ଲଜ୍ଜା ଆସୁନି, ସେମାନେ ସେଇଭଳିଆ ସ୍ନାନ କରୁଛନ୍ତି। କିନ୍ତୁ ତାଙ୍କ ପଛରେ ସାର୍ ତାଙ୍କ ପିତା ଆସୁଛନ୍ତି ବ୍ୟାସଦେବ, ସେତେବେଳେ ସେମାନେ କ'ଣ କରୁଛନ୍ତି ନା ଦେବ୍ୟା ହରିଆ ପରିଧଦୁ ନ ସୁତସ୍ୟ ଚିତ୍ରମ, ସେମାନେ ସାଙ୍ଗେ ସାଙ୍ଗେ ଆସିକିରି ବସ୍ତ୍ର ପରିଧାନ କରିଦେଲେ। ତେଣୁ ଏଇଟା ଗୋଟେ ଚିତ୍ରମ ବୋଲି କୁହାଯାଉଛି, ନ ସୁତସ୍ୟ ଚିତ୍ରମ, ସୁତ ବା ପୁତ୍ର ଯେତେବେଳେ ଯାଉଛି ଉଲଗ୍ନ ଅବସ୍ଥାରେ, ଯୁବକ ଅବସ୍ଥାରେ ମଧ୍ୟ ଉଲଗ୍ନ ହେଇ ଯାଉଛନ୍ତି, ସେତେବେଳେ ସେ ତାଙ୍କୁ କୌଣସି ଲଜ୍ଜା ଆସିନି। ତେଣୁ ବୃଦ୍ଧ ପିତାଙ୍କୁ ଦେଖିକିରି ଯିଏ ବସ୍ତ୍ର ପରିଧାନ କରିଛନ୍ତି ସେତେବେଳେ ଆଙ୍କୁ ଲଜ୍ଜା ଆସିଲା, ବସ୍ତ୍ର ପରିଧାନ କଲେ ଦେବୀ ଦେବୀମାନେ ବା ଅପ୍ସରାମାନେ, ଏଇଟା ଗୋଟେ ଆଶ୍ଚର୍ଯ୍ୟ କଥା। ନାଶୁ ତସ୍ୟ ଚିତ୍ର ବୋଲି କହିଲେ। ତେଣୁ ତଦ୍ବିକ୍ଷା ପୃଚ୍ଛତି ମୁନୌ ଜଗଦୁସ୍ତ ବାସ୍ତି। ତେଣୁ ଏଇଟା ଦେଖି ମୁନୌ କହିଲେ ଏଇ ବ୍ୟାସଦେବ, ସେ ତାଙ୍କୁ ପଚାରିଲେ, କହିଲେ ମୋ ପୁତ୍ର ତ ଆଗରେ ଯାଉଥିଲେ, ଯୁବକ ପୁତ୍ର, ସିଏ ଲଗ୍ନ ଅବସ୍ଥାରେ ଯାଇଛନ୍ତି, ତମେ ତାଙ୍କୁ ଦେଖି କୌଣସି ଲଜ୍ଜା କରିନ, ତମେ ସେଇ ସ୍ନାନ କରୁଥିଲ ଲଗ୍ନ ଅବସ୍ଥାରେ, କିନ୍ତୁ ମୋତେ ଦେଖି କେମିତି ସବୁ ପରି ଆସିକିରି ପଳାଇ ଆସିକି ସବୁ ବସ୍ତ୍ର ଆଚ୍ଛାଦନ କରିଦେଲ ଶରୀରକୁ କ'ଣ ପାଇଁ? ସେତେବେଳେ ପୃଚ୍ଛତି ମୁନୌ ଜଗଦୁସ୍ତ ବାସ୍ତି ମାନେ କ'ଣ କହିଲେ ନା, ସ୍ତ୍ରୀ ପୁ ବିଦା ନ ସୁତସ୍ୟ, ସ୍ତ୍ରୀ ପୁ ବିଦା ନ ସୁତସ୍ୟ ବିଭିକ୍ତ ଦୃଷ୍ଟି। ଆପଣଙ୍କର ଦୃଷ୍ଟିରେ ସ୍ତ୍ରୀ ପୁରୁଷ ଭେଦ ରହିଛି, ସ୍ତ୍ରୀ ପୁ ବେଦା ନ ସୁତସ୍ୟ ବିଭିକ୍ତ ଦୃଷ୍ଟି, କିନ୍ତୁ ଆପଣଙ୍କର ପୁତ୍ରର ସେତେବେଳେ ସେମାନେ ଜାଣିଲେ ହେଉଛି ତାଙ୍କର ପୁତ୍ର ବୋଲି ମୋର ଜାଣିନଥିଲେ। ଯେତେବେଳେ ବ୍ୟାସଦେବ କହିଲେ ମୋର ପୁତ୍ର ଆଗରେ ଯାଉଥିଲେ ଯୁବକ ଅବସ୍ଥାରେ ଲଗ୍ନ ହେଇକି ଯାଉଛନ୍ତି, ତାଙ୍କୁ ଦେଖି ତମେ ଲଜ୍ଜା କରୁନା, ସେତେବେଳେ ସେ ଜାଣିଲେ ଯେ ତାଙ୍କର ପୁତ୍ର ବୋଲି, ତାଙ୍କ ନାମ ବି ଜାଣିନଥିଲେ, ତା ପରେ ତାଙ୍କ ନାମକରଣ ହେଇଛି। ତେଣୁ ସେମାନେ ମଧ୍ୟ ଉତ୍ତର ଦେଲେ ଯେ ସ୍ତ୍ରୀ ପୁ ବିଦା ନ ସୁତସ୍ୟ ବିଭିକ୍ତ ଦୃଷ୍ଟି, ଆପଣଙ୍କର ସ୍ତ୍ରୀ ପୁରୁଷ ଭେଦ ରହିଛି, ଏ ସ୍ତ୍ରୀ ଲୋକ ଏ ପୁରୁଷ ଲୋକ ଏଇ ଭେଦଟା ଆପଣଙ୍କ ଦୃଷ୍ଟିରେ ରହିଛି, ସେଇଟା ଆମେ ଦେଖିକରି ଜାଣିଗଲୁ ସ୍ତ୍ରୀ ପୁ ବିଦା ନ ସୁତସ୍ୟ ବିଭିକ୍ତ ଦୃଷ୍ଟି, କିନ୍ତୁ ଆପଣଙ୍କ ପୁତ୍ର ଯେଉଁ ଯାଉଥିଲେ ତାଙ୍କ ଦୃଷ୍ଟିରେ ସେ ଭେଦ ନଥିଲା। ଯେଉଁମାନେ ଆତ୍ମାନୁଭୂତି ସମ୍ପନ୍ନ ବ୍ୟକ୍ତି, ଅବଶ୍ୟ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି ଯେ ଅନଡାଉଟେଡ଼ଲି ବ୍ୟାସଦେବ ୱାଜ୍ ଏ ଲିବରେଟେଡ୍ ପର୍ସନ, କାରଣ ବ୍ୟାସଦେବ ହେଉଛନ୍ତି ଭଗବାନଙ୍କର ଜଣେ ଅବତାର। ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯେଉଁ 22 ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ବ୍ୟାସଦେବଙ୍କୁ ପରାଶର ମୁନି ଏବଂ ସତ୍ୟବତୀର ପୁତ୍ର ହିସାବରେ 17 ଅବତାର ବିଷୟରେ ଗ୍ରହଣ କରାଯାଇଛି, 17th ଇନକାର୍ନେସନ୍, 17 କ'ଣ ଅବତାର। ତେଣୁ ଅନଡାଉଟେଡ଼ଲି ବ୍ୟାସଦେବ ଆଜି ନେ ୱିଜ୍ ଏ ଲିବରେଟେଡ୍ ପର୍ସନ୍, ୱିଜ୍ ଏ ଟ୍ରାନ୍ସେଣ୍ଡେଣ୍ଟାଲ୍ ଷ୍ଟେଜ୍, କିନ୍ତୁ ଯେହେତୁ ସେ ଗୃହସ୍ଥ ଆଶ୍ରମରେ ରହିଥିଲେ ସେଥିପାଇଁ ସେ ନିଜକୁ ଲିବରେଟେଡ଼୍ ବୋଲି ପ୍ରଦର୍ଶନ କରୁନଥିଲେ। ଆଜ୍ ମ୍ୟାଟର୍ ଅଫ୍ କଷ୍ଟମ୍ ଯେଉଁ ରହିଛି, ନିୟମ ରହିଛି, ସେହି ଅନୁସାରେ ସେ ନିଜକୁ ଲିବରେଟେଡ଼୍ ବୋଲି ଗ୍ରହଣ କରୁନଥିଲେ। ତେଣୁ ଯେଉଁମାନେ ଉନ୍ନତ ସ୍ତରର ବ୍ୟକ୍ତି ସେମାନଙ୍କ ପାଖରେ ଏ ଯେଉଁ ସ୍ତ୍ରୀ ପୁରୁଷ ଆକର୍ଷଣ ଏସବୁ ନଥାଏ। ତେଣୁକରି ଆମେ ଦେଖିବା ବହୁତ ଜାଗାରେ ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ଯେଉଁ ବର୍ଣ୍ଣନାକୁ ଶୁଣିକିରି ପରୀକ୍ଷିତ ମହାରାଜ କହିଲେ କାହିଁକି ଭଗବାନ ଏସବୁ ଲୀଳା କଲେ। ଏ ଲୀଳାକୁ ଯେଉଁମାନେ ସେହି ସ୍ତରକୁ ଯାଇନାହାନ୍ତି ସେମାନେ ବୁଝିପାରିବେନି ଭଗବାନଙ୍କ ଏସବୁ ଲୀଳା, ଗୋପୀମାନଙ୍କ ସହିତ କାହିଁକି ଏଭଳି ଲୀଳା କଲେ। ଏ ଗୋପୀମାନଙ୍କ ସହିତ ଯେଉଁ ଲୀଳା ଏକ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ଏ ସାଧାରଣ ବ୍ୟକ୍ତି ଆଜିକାଲିର ଯେଉଁ ଆସୁଛନ୍ତି ପଇସା ନେଇକି ଭାଗବତ କଥା କହୁଛନ୍ତି ସେଭଳି ବ୍ୟକ୍ତି ବର୍ଣ୍ଣନା କରୁନାହାନ୍ତି, ସେଭଳି ବ୍ୟକ୍ତିଠାରୁ ଭାଗବତ କଥା ଶୁଣିବାକୁ ମନା କରାଯାଇଛି। ସନାତନ ଗୋସ୍ୱାମୀ କହିଛନ୍ତି ଯେ କ'ଣ, ଯେ ଯେଉଁମାନେ ପୂତ ହରି କଥାମୃତମ ଅବୈଷ୍ଣବ ମୁଖୋଦ୍ଗୀର୍ଣ୍ଣମ ପୂତ ହରି କଥାମୃତମ ଶ୍ରବଣମ ନୈବ କର୍ତ୍ତବ୍ୟ ସର୍ବୋଚ୍ଚିଷ୍ଟ ଯଥାପୟ, ଯଦିଓ ଭଗବାନଙ୍କର କଥା ଅମୃତମୟ, କିନ୍ତୁ ଯେଉଁମାନେ ବୈଷ୍ଣବ ନୁହନ୍ତି, ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି, ତାଙ୍କ ମୁଖରୁ ଯଦି ଆମେ ଭଗବାନଙ୍କ କଥା ଶୁଣିବା, ସନାତନ ଗୋସ୍ୱାମୀ ତାଙ୍କ କଥା ଶୁଣିବା କଥା ନୁହଁ, ତାଙ୍କ ମୁଖରୁ ଯଦିଓ ଭଗବାନ କଥା ହେଉଛି ପବିତ୍ର ଅମୃତମୟ ପୂତ ହରି କଥା ଅମୃତମ, ଏଇଟାକୁ ଶ୍ରବଣ କରିବା କଥା ନୁହଁ, କାହିଁକି ନା ସର୍ବୋଚ୍ଚିଷ୍ଟ ଯଥା ପୟ, ଯଦିଓ ପୟ କହିଲେ କ୍ଷୀର ହେଉଛି ଅମୃତ, କିନ୍ତୁ ଯଦି ତାକୁ ସାପ ଯଦି ଛୁଇଁ ଦେଇଥିବ ସର୍ବୋଚ୍ଚିଷ୍ଟ ହେଇଯାଇଥିବ ତାହେଲେ ସେଇଟା ବିଷୟରେ ପରିଣତ ହେଇଯିବ। ତେଣୁ ସେହିଭଳି ଭାବରେ ଭଗବାନ କଥା ଯେଉଁମାନେ ବୈଷ୍ଣବ ନୁହନ୍ତି, ଯେଉଁମାନେ ଭକ୍ତ ନୁହନ୍ତି ଭଗବାନଙ୍କର, ଯେଉଁମାନେ ବ୍ୟବସାୟୀ ଭାଗବତ ବ୍ୟବସାୟୀ ସେମାନଙ୍କଠାରୁ ଶୁଣିବା ପାଇଁ ମନା କରାଯାଇଛି, ଏଇଭଳି ତା'ର ଫଳ ହେବ, ଭଗବାନ ପ୍ରତି ଭକ୍ତି ହେବା ପରିବର୍ତ୍ତେ ତାଙ୍କର ଭକ୍ତି ଆସିବ ନାହିଁ। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ମାନେ ଏଇ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ବିକ୍ରୀତମ ବ୍ରଜବଧୂଭିର୍ ଇଦଂ ଚ ବିଷ୍ଣୁ ଶ୍ରଦ୍ଧା ଅନୁତ ଅନୁଶୁଣିଆ ଦତବର୍ଣ୍ଣୟ ଭକ୍ତିଂ ପରାଂ ଭଗବତୀ ପ୍ରତିଲବ୍ୟ କାମା ରୁଦ୍ରୋଗ ମାସୁ ଅପନତି ଅଚିରେଣ ଧୀର। ସୁଖଦେବ ଗୋସ୍ୱାମୀ ଏ ଯେଉଁ ଗୋପୀମାନଙ୍କ ବର୍ଣ୍ଣନା କରୁଛନ୍ତି, ବିଭିନ୍ନ ରାସଲୀଳା ବର୍ଣ୍ଣନା କରୁଛନ୍ତି, ଏସବୁ ଯେଉଁମାନେ ଶ୍ରବଣ କରିବେ, ବିକ୍ରୀତଂ ବ୍ରଜବଦ୍ବୀର ଇଦଂ ଚ ବିଷ୍ଣୁ, ବିଶେଷ ଭାବେ ରାସଲୀଳା ବିଷୟରେ ବର୍ଣ୍ଣନା ଭଗବାନ କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭଗବାନଙ୍କ ଯେଉଁ ରାସଲୀଳା ବିଷୟ ସବୁ ରହିଛି, ଭଗବାନ ନିଜକୁ ବିସ୍ତାର କରିଥିଲେ ସେଥିପାଇଁ ବିଷ୍ଣୁ ବୋଲି କୁହାଯାଇଛି। କୃଷ୍ଣ ଯଦିଓ ଲୀଳା କରିଛନ୍ତି, ବିଷ୍ଣୁ ବୋଲି କୁହାଯାଇଛି, କାରଣ କ'ଣ ନା ଭଗବାନ ନିଜକୁ ବିସ୍ତାର କରିଛନ୍ତି, ଲକ୍ଷ ଲକ୍ଷ ରୂପରେ ବିସ୍ତାର କରିଛନ୍ତି। ଦୁଇ ଦୁଇ ଗୋପୀଙ୍କ ମଧ୍ୟରେ ଜଣେ ଜଣେ କୃଷ୍ଣ ହିସାବରେ ନିଜକୁ ବିସ୍ତାର କରି ସେଠି ରାସଲୀଳା କରିଛନ୍ତି। ତେଣୁ ଏ ଲୀଳାକୁ ଯେଉଁମାନେ ଶ୍ରବଣ କରିବେ, ବିକ୍ରୀତ ବ୍ରଜବଦ୍ବୀର ଇଦଂ ଚ ବିଷ୍ଣୁ, ଶ୍ରଦ୍ଧାନୁତ ଅନୁସ୍ମୟା ତତ ବର୍ଣ୍ଣୟଜ, ଶ୍ରଦ୍ଧାର ସହିତ ବା ବିଶ୍ୱାସ ସହିତ ଯେଉଁମାନେ ଶ୍ରବଣ କରିବେ ବା ବର୍ଣ୍ଣନା କରିବେ, ଭକ୍ତିଂ ପରାଂ ଭଗବତୀଂ ପ୍ରତିଲଭ୍ୟ କାମା ହୃଦ୍ରୋଗମ ଆଶୁ ଅପହଣତି ଅଚିରେଣ ଧୀର, ସେମାନେ ଭଗବାନ ପ୍ରତି ଭକ୍ତି ଲାଭ କରିବେ ଏବଂ ତାଙ୍କର ହୃଦୟରେ ଯେଉଁ ରୋଗ ରହିଛି, କାମ ରୋଗ ଇତ୍ୟାଦି ଭବ ରୋଗ ଅଛି, ଏସବୁ ବା ଅନର୍ଥ ଯେତେ ଅଛି ସବୁ ଦୂର ହୋଇଯିବ ଏବଂ ସେମାନେ ଖୁବ୍ ଶୀଘ୍ର ସେମାନେ ଧୀର ବ୍ୟକ୍ତିରେ ପରିଣତ ହେବେ। ଧୀର ସ୍ତତ୍ର ନୁହେଁ ଭଗବତ ଗୀତାରେ ଭଗବାନ କହିଛନ୍ତି, ଧୀର ବ୍ୟକ୍ତି ମୃତ୍ୟୁରେ ସେମାନେ ମୁହେ ହୁଅନ୍ତି ନାହିଁ, ଏହି ସ୍ତର ସେମାନେ ପ୍ରାପ୍ତ ହେବେ। ତେଣୁ ସୁଖଦେବ ଗୋସ୍ୱାମୀ ସେଇ ପରମହଂସ ସ୍ତରର, ତେଣୁ ତାଙ୍କର ବର୍ଣ୍ଣନାଟାକୁ ସେଇଭଳି ଭାବରେ ଗ୍ରହଣ କରିବାକୁ ପଡ଼ିବ। ଗୋପୀମାନଙ୍କ ବିଷୟରେ ଯେଉଁ ବର୍ଣ୍ଣନା କରୁଛନ୍ତି, ଭଗବାନଙ୍କ ରାସଲୀଳା ଇତ୍ୟାଦି ବର୍ଣ୍ଣନା କରୁଛନ୍ତି, ସେ ସେଇ ପରମହଂସ ସ୍ତରରେ ବର୍ଣ୍ଣନା କରିଛନ୍ତି। ଆମେ ଯଦି ପରମହଂସ ସ୍ତର ନୁହଁ କିନ୍ତୁ ଯଦି ଆମେ ତାଙ୍କଠାରୁ ଶ୍ରବଣ କରିବା ତାହେଲେ ଆମେ ମଧ୍ୟ ସେହି ସ୍ତରକୁ ପ୍ରାପ୍ତ ହେବ। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଦାୟୀ ଗୋର ପ୍ରମାନନ୍ଦେ।